ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିହାର ବିଧାନସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟକୁ ମିଳିଲା ସଂଖ୍ୟାଗରିଷ୍ଠତା, 89 ଆସନ ସହ ବିଜେପି ସବୁଠାରୁ ବଡ଼ ଦଳ। ବିହାର ଫଳାଫଳ ବିକାଶର ରାଜନୀତି ପାଇଁ ଏକ ଜନାଦେଶ ଏବଂ ପରିବାରବାଦ ରାଜନୀତିକୁ ପ୍ରତ୍ୟାଖ୍ୟାନ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀକୁ ସ୍କରଣ ପୂର୍ବକ ଆଜି ଦେଶ ପାଳନ କରୁଛି ଜନଜାତି ଗୌରବ ଦିବସ। ଏହି ଅବସରରେ ଗୁଜରାଟ ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ଏବଂ କୋଲକାତାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ବିରୋଧରେ 37 ରନ୍ରୁ ବ୍ୟାଟିଂ ଜାରି ରଖିବ ଭାରତ। ବିହାର ବିଧାନସଭା ନିର୍ବାଚନରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ 243 ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରୁ 202 ଆସନ ଜିତି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଗତକାଲି ରାତିରେ ନିର୍ବାଚନ କମିଶନ ସମସ୍ତ ନିର୍ବାଚନ ମଣ୍ଡଳୀର ଫଳାଫଳ ଘୋଷଣା କରିଛନ୍ତି। ରାଜ୍ୟରେ ସରକାର ଗଠନ କରିବା ପାଇଁ ଗୋଟିଏ ଦଳ କିମ୍ବା ମେଣ୍ଟକୁ 122 ଆସନ ଆବଶ୍ୟକ। ବିଜେପି 89 ଆସନ ଜିତି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏହାର ସହଯୋଗୀ ଦଳ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ ୟୁନାଇଟେଡ୍ 85 ଆସନ ଜିତିଛି, ଯେତେବେଳେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି ରାମବିଳାସ 19 ଆସନ ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀଙ୍କ ନେତୃତ୍ୱାଧୀନ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା 5 ଓ ଉପେନ୍ଦ୍ର କୁଶୱାହାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା 4 ଆସନରେ ଜିତିଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଏବଂ ରାଜ୍ୟମନ୍ତ୍ରୀ ପ୍ରେମ କୁମାର, ମହେଶ୍ୱର ହଜାରୀ ଏବଂ ସଂଜୟ ସରାଓଗୀ ଏବଂ ବିଜେପିର ମୈଥିଲି ଠାକୁର ଶିବିରରୁ ପ୍ରମୁଖ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି। ଆର୍ଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ମାତ୍ର 35 ଆସନ ଜିତିବାରେ ସଫଳ ହୋଇଛି। ରାଷ୍ଟ୍ରୀୟ ଜନତା ଦଳ 25 ଆସନ ଜିତିଥିବାବେଳେ କଂଗ୍ରେସ 6, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଲିବରେସନ 2, ସିପିଆଇଏମ୍ ଏବଂ ଇଣ୍ଡିଆନ୍ ଇନ୍କ୍ଲୁସିଭ୍ ପାର୍ଟି ଗୋଟିଏ ଲେଖାଏଁ ଆସନ ପାଇଛନ୍ତି। ହାଇଦ୍ରାବାଦ ସାଂସଦ ଅସାଉଦ୍ଦିନ ଓୱେସିଙ୍କ ନେତୃତ୍ୱାଧୀନ ଏଆଇଏମ୍ଆଇଏମ୍ 5 ଆସନ ଜିତିଥିବାବେଳେ ବହୁଜନ ସମାଜ ପାର୍ଟି ଗୋଟିଏ ଆସନ ପାଇଛି। ବିରୋଧୀ ଶିବିରରୁ ପ୍ରମୁଖ ବିଜୟୀମାନଙ୍କ ମଧ୍ୟରେ ଆର୍ଜେଡି ନେତା ଏବଂ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଏବଂ ସିପିଆଇ ଏମ୍ଏଲ୍ଏ ଲିବରେସନ୍ର ସନ୍ଦୀପ ସୌରଭ ପ୍ରମୁଖ ବିଜୟୀ ହୋଇଛନ୍ତି। ବିହାର ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ଦଳ କୌଣସି ଆସନ ପାଇନାହିଁ। ଚଳିତ ମାସ 6 ଏବଂ 11 ତାରିଖରେ ଅନୁଷ୍ଠିତ 2 ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ 67.13% ଐତିହାସିକ ମତଦାନ ହାର ରେକର୍ଡ କରାଯାଇଥିଲା। ଗତକାଲି 7 ରାଜ୍ୟର 8 ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା। ବିଧାନସଭା ଉପନିର୍ବାଚନରେ ବିଜେପି ଏବଂ କଂଗ୍ରେସ ଉଭୟ 2 ଲେଖାଏଁ ଆସନ ଜିତିଥିବାବେଳେ ଆମ୍ ଆଦମୀ ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ମିଜୋ ନ୍ୟାସନାଲ୍ ଫ୍ରଣ୍ଟ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି 1 ଲେଖାଏଁ ଆସନ ଜିତିଛନ୍ତି। ଜମ୍ମୁ ଏବଂ କାଶ୍ମୀରରେ ବିଜେପିର ଦେବଜାନୀ ରାଣା ନାଗ୍ରୋଟା ବିଧାନସଭା ଆସନରେ ଓ ପିଡିପି ପ୍ରାର୍ଥୀ ଆଗା ସୟଦ ମୁନ୍ତାଜିର ମେହେଦି ବଡ଼ଗାଓଁ ଆସନରୁ ବିଜୟୀ ହୋଇଛନ୍ତି। ଓଡ଼ିଶାର ନୂଆପଡ଼ାରେ ବିଜେପିର ଜୟ ଢୁଲ୍କିଆ ଏକ ବଡ଼ ବିଜୟ ହାସଲ କରିଥିବାବେଳେ ତେଲେଙ୍ଗାନାରେ କଂଗ୍ରେସର ନବୀନ ଯାଦବ ହାଇଦ୍ରାବାଦର ଜୁବୁଲି ହିଲ୍ସ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ରାଜସ୍ଥାନର ଆଣ୍ଟା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଜୈନ ଭାୟା, ଝାଡ଼ଖଣ୍ଡର ଘାଟସିଲାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପ୍ରାର୍ଥୀ ସୋମେଶ ଚନ୍ଦ୍ର ସୋରେନ, ପଞ୍ଜାବର ତରଣ ତାରଣ ଆସନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ହରମିତ ସିଂ ସାନ୍ଧୁ ଓ ମିଜୋରାମର ଡମ୍ପା ଆସନରେ ଏମ୍ଏନ୍ଏଫ୍ର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନରେ ହୋଇଥିବା ବିଜୟ ବିକାଶର ରାଜନୀତି ପାଇଁ ଏକ ଜନାଦେଶ ଏବଂ ପରିବାରବାଦ ରାଜନୀତିକୁ ପ୍ରତ୍ୟାଖ୍ୟାନ। ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ଯେ ଏହା ବିହାରର ମହିଳାମାନଙ୍କ ପାଇଁ ଏକ ବିଜୟ, ଯେଉଁମାନେ ଆର୍ଜେଡିର ଜଙ୍ଗଲରାଜର କ୍ରୋଧର ସମ୍ମୁଖୀନ ହୋଇଥିଲେ। ରେକର୍ଡ ସଂଖ୍ୟାରେ ଭୋଟ୍ ଦେଇ ଗଣତନ୍ତ୍ର ଏବଂ ନିର୍ବାଚନ କମିଶନ ଉପରେ ସେମାନଙ୍କର ଆସ୍ଥା ପ୍ରକଟ କରିଥିବାରୁ ସେ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଏହାକୁ ଗଣତନ୍ତ୍ରର ବିଜୟ ବୋଲି କହିଥିଲେ, ଯାହା ଦେଶର ନିର୍ବାଚନ ପ୍ରକ୍ରିୟାରେ ବିଶ୍ୱାସକୁ ଦୃଢ଼ କରିଛି। ଶ୍ରୀ ମୋଦି କହିଥିଲେ ଯେ ରେକର୍ଡ ସଂଖ୍ୟକ ମତଦାନ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରେ। ସେ କହିଥିଲେ ଯେ ପୂର୍ବରୁ ପୁନଃ ମତଦାନ ବିନା ବିହାରରେ କୌଣସି ନିର୍ବାଚନ ହୋଇନଥିଲା, କିନ୍ତୁ ଏଥର ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ହୋଇଛି।
ବିହାର କେ ଲୋଗୋ ନେ विकसित बिहार के लिए मतदान किया है। बिहार के लोगों ने समृद्ध बिहार के लिए मतदान किया है। मैंने चुनाव प्रचार के दौरान बिहार की जनता से रिकॉर्ड वोटिंग के लिए आग्रह किया था और बिहार के लोगों ने सारे रिकॉर्ड तोड़ दिए। मैंने बिहार के लोगों से एनडीए को प्रचंड विजय दिलाने का आग्रह किया था।
प्रधानमंत्री कहिछन्ति देश एवं प्रकृत सामाजिक न्याय पर भोट देउछि जहां एक परिवार को सुजोग सम्मान एवं समानता प्रदान करिब एपरी एक समाज गठन करिब जेउठारे तुष्टिकरण पर कौनसी स्थान नहीं। से महागठबंधन को तुष्टिकरण एवं विभाजनकारी राजनीति करुथिबा कहिथिले।
लोकतंत्र पर हमला करने वाली ताकतों को धूल चटाई है। बिहार ने फिर दिखाया है झूठ हारता है, जन विश्वास जीतता है। बिहार ने डंके की चोट पर कह दिया है जमानत पर चल रहे लोगों का जनता साथ।
बीजेपी अध्यक्ष एवं केन्द्रमंत्री जगत प्रकाश नड्डा कहिछन्ति जे बिहार लोकमाने जंगल राज अपेक्षा विकाश को बाछिछन्ति। से एही दृढ़ जनादेश को एक ज्वार भावरे वर्णना करी कहिछन्ति जहां समस्त संदेह को सफा करि देइछि। आपण माने संवाद सुनुछन्ति आकाशवाणी रु। स्वाधीनता संग्रामी एवं आदिवासी नेता भगवान बिरसा मुंडा जन्मवार्षिकी को स्मरण पूर्वक आज देश जनजाति गौरव दिवस पालन करुछि। आदिवासी इतिहास को जीवंत रखिबार गुरुत्व को स्वीकार करी केन्द्र सरकार नवंबर 15 तारीख को जनजाति गौरव दिवस भाव में पालन करुछन्ति। जनजाति गौरव सप्ताह अधीन मंत्रालय एवं राज्यगुड़िक सांस्कृतिक कार्यक्रम प्रदर्शनी और शिक्षागत कार्यकलाप आदिवासी ऐतिह्य को जीवंत करिथाय। सरकार आदिवासी स्वाधीनता संग्रामी उत्सर्गीकृत संग्रहालय एवं स्मारकीर विकाश उपरे निरंतर गुरुत्व देउछन्ति। 10 राज्य में 11 संग्रहालय को अनुमोदन कराई जेउथिरे 3 पूर्वरु उद्घाटन होइसारिछि। गत दशंधि मध्यरे आदिवासी विकासर दृष्टिकोण एक देशव्यापी मिशन ने विस्तारित होइछि। प्रधानमंत्री नरेन्द्र मोदी आज दिनिकिया गुजरात गस्तरे जिबे। प्रधानमंत्री तांक गस्त समय रे जनजाति गौरव दिवस अवसर रे नर्मदा जिल्लार तेडियापड़ारे एक कार्यक्रम रे जोगदेबे। सेठारे प्रख्यात आदिवासी नेता एवं स्वाधीनता संग्रामी भगवान बिरसा मुंडा 150 जन्मवार्षिकी पालन अवसर रे कार्यक्रम अनुष्ठित हेबो। श्री मोदी आदिवासी संप्रदायर उन्नति एवं सही अंचलर ग्रामीण एवं दुर्गम अंचलर भित्तिभूमि उन्नत करिबा पई 9700 कोटि टंकारु अधिक मूल्यर विभिन्न विकासमूलक प्रकल्पर उद्घाटन एवं शिलान्यास करिबे। एही प्रकल्पगुडिक आदिवासी सशक्तिकरण विशेषकर भित्तिभूमि स्वास्थ्य शिक्षा एवं ऐतिह्य उपरे ध्यान केन्द्रित करायैछि। श्री मोदी प्रधानमंत्री जनजाति आदिवासी न्याय महाअभियान एवं धरती आवा जनजाति ग्राम उत्कर्ष अभियान अधीन निर्मित 1,00,000 घरर गृह प्रवेश कार्यक्रम अंशग्रहण करिवे। प्रधानमंत्री आदिवासी अंचल में संजोग वृद्धि 748 किलोमीटर नूतन रास्ता और संप्रदाय हब भाव कार्य करने 14 जनजाति बहु बजार केन्द्र भित्तिप्रस्तर स्थापन करिवे। केन्द्र सामाजिक न्याय एवं सशक्तिकरण मंत्रालय आजिठारु 23 तारीख पर्यंत लखनऊ विश्वविद्यालय दिव्य कला मेला आयोजन करुछि। सामाजिक न्याय एवं सशक्तिकरण राष्ट्रमंत्री बनवारीलाल वर्मा रविवार दिन एही 9-दिनिया मेला को उद्घाटन करिवे जहां प्रतिदिन सकाळ 11 राति 9 पर्यंत खुला रहिबो। 18 राज्य एवं केन्द्रशासित अंचलरु प्राय 100 जन दिव्यांग कारीगर कलाकार एवं उद्योगी एही मेळारे सेमानंक उत्पाद एवं दक्षता प्रदर्शन करिबे। कोलकातार इडेन गार्डेनठारे भारत एवं दक्षिण आफ्रिका मध्यरे गतकालीठारु आरंभ होइथिबा प्रथम टेस्ट मैचर प्रथम दिनर खेल शेष सुद्धा भारत गोटी विकेट हराई 37 रन संग्रह करिछि। केएल राहुल 13 एवं वाशिंगटन सुंदर 6 रन करी क्रीजरे अपराजित अछन्ति। पूर्वरु दक्षिण आफ्रिका टॉस जीती प्रथम बैटिंग करी प्रथम इनिंग्सरे 169 रन करी ऑल आउट होइछि। भारतीय बोलर जसप्रीत बुमरा 5 विकेट हासिल करिथिबा बेले मोहम्मद सिराज एवं कुलदीप यादव प्रत्येक 2 लेखाए विकेट नेइछन्ति। मुख्य संवाद पुनि थरे। बिहार विधानसभा निर्वाचन में जातीय गणतांत्रिक मेंट को मिलिला संख्या गरिष्ठता 89 आसन सह बीजेपी सबुठारु बड़ दल। बिहार फलाफल विकासर राजनीति पई एक जनादेश एवं परिवारवाद राजनीति को प्रत्याख्यान बोली कहिले प्रधानमंत्री। भगवान बिरसा मुंडा जन्मवार्षिकी स्मरण पूर्वक आज देश पालन करुछि जनजाति गौरव दिवस ଏହି ଅବସରରେ ଗୁଜରାଟ ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ଏବଂ କୋଲକାତାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ବିରୋଧରେ 37 ରନ୍ରୁ ବ୍ୟାଟିଂ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।